ଓମ୍ ଶାନ୍ତି। 23/3/2026 ପ୍ରାତଃ ମୁରଲୀ। ଆଜି ବାବା କହୁଛନ୍ତି, ମିଠେ ବଚ୍ଚେ, ଚୁପ୍ ରହିବା ମଧ୍ୟ ବହୁତ ଭଲ ଗୁଣ। ତୁମେ ଚୁପ୍ ରହି ବାବାଙ୍କୁ ମନେ ପକାଇ ଚାଲ, ତେବେ ବହୁତ ରୋଜଗାର ଜମା କରିଦେବ। ପ୍ରଶ୍ନ: କେଉଁ କଥା କର୍ମ ସନ୍ନ୍ୟାସର ପ୍ରତୀକ ଅଟେ ଯାହାକି ତୁମେ କହିପାରିବ ନାହିଁ? ଉତ୍ତର: ଡ୍ରାମାରେ ଥିଲେ କରିନେବି। ବାବା କହୁଛନ୍ତି, ଏହା ତ କର୍ମ ସନ୍ନ୍ୟାସ ହୋଇଗଲା, ତୁମକୁ କର୍ମ ତ ନିଶ୍ଚିତ କରିବାକୁ ହେବ, ବିନା ପୁରୁଷାର୍ଥରେ ତ ପାଣି ମଧ୍ୟ ମିଳିପାରିବ ନାହିଁ। ସେଥିପାଇଁ ଡ୍ରାମା କହି ଛାଡ଼ିଦେବା ଉଚିତ ନୁହେଁ। ନୂଆ ରାଜଧାନୀରେ ଯଦି ଉଚ୍ଚ ପଦ ପାଇବାର ଅଛି, ତେବେ ଖୁବ୍ ପୁରୁଷାର୍ଥ କର। ଓମ୍ ଶାନ୍ତି। ପ୍ରଥମେ ପ୍ରଥମେ ପିଲାମାନଙ୍କୁ ସାବଧାନୀ ମିଳୁଛି, ବାବାଙ୍କୁ ମନେ ପକାଅ ଏବଂ ତାଙ୍କର ସମ୍ପତ୍ତି ଅର୍ଥାତ୍ ସ୍ୱର୍ଗ ଦୁନିଆକୁ ମନେ ପକାଅ। ମନ ମନା ଭବ, ଏହି ଶବ୍ଦ ମଧ୍ୟ ବ୍ୟାସଦେବ ହିଁ ଲେଖିଛନ୍ତି। ବାବା ସଂସ୍କୃତରେ ତ ବୁଝାଇ ନାହାନ୍ତି, ବାବା ତ ହିନ୍ଦୀରେ ହିଁ ବୁଝାଇଛନ୍ତି। ପିଲାମାନଙ୍କୁ କହୁଛନ୍ତି ଯେ ବାବାଙ୍କୁ ଏବଂ ବର୍ଷାକୁ ମନେ ପକାଅ, ଏହା ତ ବହୁତ ସହଜ କଥା। ହେ ପିଲାମାନେ, ମୋତେ ମନେ ପକାଅ। ଲୌକିକ ପିତା ଏଭଳି କହିବେ ନାହିଁ ଯେ ପିଲାମାନେ ମୋତେ ମନେ ପକାଅ, ଏହା ହେଉଛି ନୂଆ କଥା। ବାବା କହୁଛନ୍ତି, ହେ ସନ୍ତାନମାନେ, ମୋ ନିରାକାର ବାବା, ମୋତେ ମନେ ପକାଅ। ଏକଥା ମଧ୍ୟ ସନ୍ତାନମାନେ ଜାଣିଛନ୍ତି ଯେ ଆତ୍ମିକ ପିତା ଆମ ଆତ୍ମାମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ଘଡ଼ି ଘଡ଼ି ପିଲାମାନଙ୍କୁ କହିବେ ଯେ ତୁମେମାନେ ବାବାଙ୍କୁ ମନେ ପକାଅ, ଏହା ଶୋଭା ପାଉ ନାହିଁ। ଯେବେକି ପିଲାମାନେ ଜାଣିଛନ୍ତି ଆମର କର୍ତ୍ତବ୍ୟ ହେଲା ବାବାଙ୍କୁ ମନେ ପକାଇବା, ତେବେ ଯାଇ ବିକର୍ମ ବିନାଶ ହେବ। ତେଣୁ ପିଲାମାନଙ୍କୁ ନିରନ୍ତର ବାବାଙ୍କୁ ମନେ ପକାଇବାର ଚେଷ୍ଟା କରିବାକୁ ହେବ। ବର୍ତ୍ତମାନ ସମୟରେ ତ କେହି ବି ନିରନ୍ତର ସ୍ମରଣ କରିପାରିବେ ନାହିଁ, ସେଥିପାଇଁ ସମୟ ଲାଗିବ। ବ୍ରହ୍ମା ବାବା ମଧ୍ୟ କହୁଛନ୍ତି, ମୁଁ ମଧ୍ୟ ନିରନ୍ତର ସ୍ମରଣ କରିପାରୁ ନାହିଁ, ସେଭଳି ଅବସ୍ଥା ତ ଶେଷ ସମୟରେ ହିଁ ହେବ। ତୁମ ସନ୍ତାନମାନଙ୍କୁ ପ୍ରଥମେ ବାବାଙ୍କୁ ସ୍ମରଣ କରିବାର ପୁରୁଷାର୍ଥ ହିଁ କରିବାକୁ ହେବ। ଶିବ ବାବାଙ୍କ ଠାରୁ ବର୍ଷା ମିଳୁଛି, ଏହା ଭାରତବାସୀମାନଙ୍କର ହିଁ କଥା ଅଟେ। ଏଠାରେ ତ ଦୈବୀ ରାଜଧାନୀର ସ୍ଥାପନା ହେଉଛି, ଅନ୍ୟ ଯେଉଁ ଧର୍ମ ସ୍ଥାପକମାନେ ନିଜ ଧର୍ମର ସ୍ଥାପନା କରନ୍ତି ସେଥିରେ କୌଣସି କଷ୍ଟ ନଥାଏ, କାରଣ ସେମାନଙ୍କ ପଛେ ପଛେ ତାଙ୍କ ଧର୍ମର ଆତ୍ମାମାନେ ପରମଧାମରୁ ଆସିବାକୁ ଲାଗିଥାନ୍ତି। ଏଠାରେ ତ ଯେଉଁମାନେ ଦେବୀ ଦେବତା ଧର୍ମର ଆତ୍ମା ଅଛନ୍ତି ସେମାନଙ୍କୁ ଜ୍ଞାନ ଦ୍ୱାରା ଜାଗ୍ରତ କରିବାକୁ ପଡ଼ୁଛି, ସେଥିପାଇଁ କେତେ କଷ୍ଟ କରିବାକୁ ପଡ଼ୁଛି। ଗୀତା, ଭାଗବତ ଆଦି ଶାସ୍ତ୍ରମାନଙ୍କରେ ମଧ୍ୟ ଏକଥା ନାହିଁ ଯେ ଭଗବାନ ସଙ୍ଗମରେ ରାଜଧାନୀ ସ୍ଥାପନ କରିଥାନ୍ତି। ଗୀତାରେ ଲେଖାଯାଇଛି ଯେ ପାଣ୍ଡବମାନେ ପାହାଡ଼ ଉପରକୁ ଚାଲିଗଲେ, ପ୍ରଳୟ ହୋଇଗଲା ଆଦି ଆଦି। ବାସ୍ତବରେ ଏଭଳି କିଛି କଥା ତ ନାହିଁ। ତୁମେମାନେ ଏବେ ଭବିଷ୍ୟତ 21 ଜନ୍ମ ପାଇଁ ପାଠ ପଢ଼ୁଛ, ଅନ୍ୟ ସବୁ ସ୍କୁଲମାନଙ୍କରେ ଏହି ଦୁନିଆ ପାଇଁ ହିଁ ପାଠ ପଢ଼ାଇଥାନ୍ତି। ସାଧୁ ସନ୍ତ ଆଦି ଯିଏ ବି ଅଛନ୍ତି ସେମାନେ ଭବିଷ୍ୟତ ପାଇଁ ହିଁ ପାଠ ପଢ଼ାଇଥାନ୍ତି, କାରଣ ସେମାନେ ଭାବନ୍ତି ଆମେ ଶରୀର ଛାଡ଼ି ମୁକ୍ତିଧାମକୁ ଚାଲିଯିବୁ, ବ୍ରହ୍ମରେ ଲୀନ ହୋଇଯିବୁ, ଆତ୍ମା ପରମାତ୍ମାଙ୍କ ସହିତ ମିଶିଯିବ। ତେବେ ତାହା ମଧ୍ୟ ଭବିଷ୍ୟତ ପାଇଁ ହେଲା ନା? କିନ୍ତୁ ଭବିଷ୍ୟତ ପାଇଁ ପାଠ ତ ଏକମାତ୍ର ବାବା ହିଁ ପଢ଼ାଇଥାନ୍ତି, ଅନ୍ୟ କେହି ନୁହନ୍ତି। ଗାୟନ ମଧ୍ୟ ରହିଛି, ସମସ୍ତଙ୍କର ସଦ୍ଗତି ଦାତା କେବଳ ଜଣେ, ସେମାନେ ସବୁ ତ ଅଯଥାର୍ଥ ହୋଇଗଲେ, ଏକଥା ବାବା ହିଁ ଆସି ବୁଝାଉଛନ୍ତି। ସେମାନେ ମଧ୍ୟ ସାଧନା କରି ଚାଲିଛନ୍ତି, କିନ୍ତୁ ବ୍ରହ୍ମରେ ଲୀନ ହେବାର ସାଧନା ଅଯଥାର୍ଥ ଅଟେ। ବାସ୍ତବରେ ଲୀନ ତ କେହି ବି ହୁଅନ୍ତି ନାହିଁ। ବ୍ରହ୍ମ ମହତତ୍ଵ କୌଣସି ଭଗବାନ ନୁହେଁ। ଏସବୁ ହେଲା ଭୁଲ କଥା। ମିଥ୍ୟା ଖଣ୍ଡରେ ସମସ୍ତେ ମିଥ୍ୟା ହିଁ କହିଥାନ୍ତି। ସତ୍ୟ ଖଣ୍ଡ ଅର୍ଥାତ୍ ସତ୍ୟ ଯୁଗରେ ସମସ୍ତେ ସତ୍ୟ ହିଁ କହିଥାନ୍ତି। ତୁମେ ଜାଣିଛ ଯେ ସତ୍ୟଖଣ୍ଡ ଭାରତରେ ଥିଲା, ଯାହାକି ଏବେ ମିଥ୍ୟାଖଣ୍ଡ ହୋଇଯାଇଛି। ବାବା ମଧ୍ୟ ଭାରତରେ ହିଁ ଆସିଥାନ୍ତି। ଶିବ ଜୟନ୍ତୀ ପାଳନ କରୁଛନ୍ତି ସତ, କିନ୍ତୁ ଏକଥା କେହି ଜାଣିନାହାନ୍ତି ଯେ ଶିବ ବାବା ହିଁ ଆସି ଭାରତକୁ ସତ୍ୟଖଣ୍ଡରେ ପରିଣତ କରିଥିଲେ। ସେମାନେ ଭାବୁଛନ୍ତି ଯେ ଶିବ ତ ଆସନ୍ତି ହିଁ ନାହିଁ, କାରଣ ସିଏ ନାମରୂପରୁ ନିଆରା। ତାଙ୍କର କେବଳ ଯାହା ମହିମାର ଗାୟନ କରୁଛନ୍ତି, ପତିତ ପାବନ ଜ୍ଞାନର ସାଗର, ତାହା ତ କେବଳ ସୁଆ ଭଳି କହିଦେଉଛନ୍ତି। ଏକଥା ବାବା ହିଁ ଆସି ବୁଝାଉଛନ୍ତି। ଶ୍ରୀକୃଷ୍ଣ ଜୟନ୍ତୀ ପାଳନ କରୁଛନ୍ତି, ଗୀତା ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି। ଶିବ ଜୟନ୍ତୀ ବିଷୟରେ କାହାକୁ ବି ଜଣା ନାହିଁ ଯେ ଶିବ ଆସି କ'ଣ କରିଥିଲେ, ଆସିବେ ବି କିପରି। ଯେତେବେଳେ କହୁଛନ୍ତି ନାମରୂପରୁ ନିଆରା, ବାବା କହୁଛନ୍ତି ମୁଁ ହିଁ ଆସି ପିଲାମାନଙ୍କୁ ବୁଝାଉଛି, ପୁଣି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଉଛି। ବାବା ନିଜେ କହୁଛନ୍ତି ଯେ ମୁଁ ହିଁ ଆସି ଭାରତକୁ ପୁନର୍ବାର ସ୍ୱର୍ଗରେ ପରିଣତ କରୁଛି। କେହି ତ ପତିତ ପାବନ ହୋଇଥିବେ ନା। ମୋକ୍ଷ ହେଲା ଭାରତର କଥା, ଭାରତ ହିଁ ପତିତ ଅଟେ। ପତିତ ପାବନଙ୍କୁ ମଧ୍ୟ ଭାରତରେ ହିଁ ଡାକୁଛନ୍ତି। ନିଜେ କହୁଛନ୍ତି ସାରା ବିଶ୍ୱରେ ଏବେ ସୈତାନର ରାଜ୍ୟ ଚାଲିଛି, ବୋମା ଆଦି ତିଆରି କରି ଚାଲିଛନ୍ତି। ଏସବୁ ଦ୍ୱାରା ବିନାଶ ହିଁ ହେବ, ବିନାଶ ପାଇଁ ସବୁ ପ୍ରକାରର ପ୍ରସ୍ତୁତି କରି ଚାଲିଛନ୍ତି ସେମାନେ, ଯେପରି ରାବଣ ଦ୍ୱାରା ପ୍ରେରିତ ହୋଇ କରୁଛନ୍ତି। ଏହି ରାବଣର ରାଜ୍ୟ କେବେ ସମାପ୍ତ ହେବ? ଭାରତବାସୀମାନେ କହିବେ ଯେବେ ଶ୍ରୀକୃଷ୍ଣ ଆସିବେ। ତୁମେମାନେ ବୁଝାଉଛ ଶିବ ବାବା ଆସିଯାଇଛନ୍ତି, ସିଏ ହିଁ ସମସ୍ତଙ୍କର ସଦ୍ଗତିଦାତା ଅଟନ୍ତି। ବାବା କହୁଛନ୍ତି ମୋତେ ମନେ ପକାଅ, ଏହି କଥା ଆଉ କେହି କହିପାରିବେ ନାହିଁ। ବାବା ହିଁ କହୁଛନ୍ତି ଯଦି ମୋତେ ମନେ ପକାଇବ ତେବେ ଆତ୍ମାରେ ଥିବା ଖାଦ ବାହାରିଯିବ। ତୁମେମାନେ ସତପ୍ରଧାନ ଥିଲ, ଏବେ ତୁମ ଆତ୍ମାରେ ଖାଦ ମିଶିଯାଇଛି, ତାହା ଯୋଗ ଦ୍ୱାରା ହିଁ ବାହାରିବ। ଏହାକୁ ଯୋଗର ଯାତ୍ରା କୁହାଯାଉଛି। ମୁଁ ହିଁ ପତିତ ପାବନ ଅଟେ, ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ, ତେଣୁ ଏହାକୁ ଯୋଗ ଅଗ୍ନି ମଧ୍ୟ କୁହାଯାଉଛି। ସୁନାକୁ ନିଆଁରେ ପୋଡ଼ି ସେଥିରୁ ଖାଦ ବାହାର କରାଯାଇଥାଏ, ପୁଣି ସୁନାରେ ଖାଦ ମିଶାଇବା ପାଇଁ ମଧ୍ୟ ନିଆଁରେ ପକାଇବାକୁ ପଡ଼ିଥାଏ। ବାବା କହୁଛନ୍ତି ତାହା ହେଉଛି କାମ ଚିତା, ଏହା ହେଉଛି ଜ୍ଞାନ ଚିତା। ଏହି ଯୋଗ ଅଗ୍ନି ଦ୍ୱାରା ତୁମର ଖାଦ ବାହାରିଯିବ ଏବଂ ତୁମେ ଶ୍ରୀକୃଷ୍ଣ ପୁରୀକୁ ଯିବାର ଯୋଗ୍ୟ ହୋଇଯିବ। ଶ୍ରୀକୃଷ୍ଣ ଜୟନ୍ତୀ ଦିନ ଶ୍ରୀକୃଷ୍ଣଙ୍କୁ ଡାକିଥାନ୍ତି। ତୁମେ ଜାଣିଛ ଶ୍ରୀକୃଷ୍ଣଙ୍କୁ ମଧ୍ୟ ବାବାଙ୍କ ଠାରୁ ହିଁ ବର୍ଷା ମିଳିଥାଏ। ଶ୍ରୀକୃଷ୍ଣ ସ୍ୱର୍ଗର ମାଲିକ ଥିଲେ, ବାବା ହିଁ ଶ୍ରୀକୃଷ୍ଣଙ୍କୁ ଏହି ପଦ ଦେଇଥିଲେ। ରାଧେକୃଷ୍ଣ ହିଁ ପୁଣି ଲକ୍ଷ୍ମୀ ନାରାୟଣ ହୋଇଥାନ୍ତି। ରାଧାକୃଷ୍ଣଙ୍କର ଜନ୍ମଦିନ ପାଳନ କରାଯାଇଥାଏ, କିନ୍ତୁ ଲକ୍ଷ୍ମୀ ନାରାୟଣଙ୍କର ଜନ୍ମଦିନ ବିଷୟରେ କାହାକୁ ବି ଜଣା ନାହିଁ। ମନୁଷ୍ୟ ତ ବିଲକୁଲ ଦ୍ୱନ୍ଦ୍ୱ ଭିତରେ ଅଛନ୍ତି। ଏବେ ତୁମେ ପିଲାମାନେ ଠିକ୍ ଭାବେ ବୁଝିଛ, ତେଣୁ ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ହେବ। ପ୍ରଥମେ ପଚାରିବାକୁ ହେବ ଯେ ଗୀତାରେ ଯାହା କୁହାଯାଇଛି କେବଳ ମୋତେ ମନେ ପକାଅ, ଏହି କଥା କିଏ କହିଛନ୍ତି? ସେମାନେ ଭାବୁଛନ୍ତି ଶ୍ରୀକୃଷ୍ଣ ହିଁ କହିଛନ୍ତି। ତୁମେମାନେ ଜାଣିଛ ଯେ ସେ ଭଗବାନ ନିରାକାର ଅଟନ୍ତି, ତାଙ୍କଠାରୁ ହିଁ ଉଚ୍ଚ ଅର୍ଥାତ୍ ଶ୍ରେଷ୍ଠ ମତ ମିଳୁଛି। ପରମ ପିତା ପରମାତ୍ମା ହିଁ ସର୍ବଶ୍ରେଷ୍ଠ ଅଟନ୍ତି, ତେଣୁ ନିଶ୍ଚିତ ଭାବରେ ତାଙ୍କର ଶ୍ରେଷ୍ଠରୁ ଶ୍ରେଷ୍ଠ ମତ ହେବ। ସେହି ଜଣଙ୍କର ଶ୍ରୀମତ ଆଧାରରେ ହିଁ ସମସ୍ତଙ୍କର ସଦ୍ଗତି ହୋଇଥାଏ। ଗୀତାର ଭଗବାନ ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ମଧ୍ୟ କୁହାଯାଇପାରିବ ନାହିଁ, କିନ୍ତୁ ମନୁଷ୍ୟ ପୁଣି ଶରୀରଧାରୀ ଶ୍ରୀକୃଷ୍ଣଙ୍କୁ ଗୀତାର ଭଗବାନ ବୋଲି କହିଦେଉଛନ୍ତି। ତେଣୁ ଏଥିର ପ୍ରମାଣିତ ହେଉଛି ଯେ ନିଶ୍ଚିତ କେଉଁଠି ଭୁଲ ରହିଯାଇଛି। ତୁମେମାନେ ବୁଝୁଛ ଯେ ମନୁଷ୍ୟମାନଙ୍କ ବୁଦ୍ଧିରେ ବହୁତ ଭୁଲ ଧାରଣା ରହିଛି। ରାଜଯୋଗ ତ ବାବା ହିଁ ଶିଖାଇଛନ୍ତି ଏବଂ ସେ ହିଁ ପତିତ ପାବନ ଅଟନ୍ତି। ଯେଉଁ ସବୁ ବଡ଼ ବଡ଼ ଭୁଲଗୁଡ଼ିକ ରହିଛି ତା ଉପରେ ଅଧିକ ଧ୍ୟାନ ଦେବା ଦରକାର। ପ୍ରଥମତଃ ଈଶ୍ୱରଙ୍କୁ ସର୍ବବ୍ୟାପୀ କହିବା, ଦ୍ୱିତୀୟତଃ ଗୀତାର ଭଗବାନ ଶ୍ରୀକୃଷ୍ଣଙ୍କୁ କହିବା, କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ କହିବା, ଏସବୁ ହେଲା ବଡ଼ ବଡ଼ ଭୁଲ। କଳ୍ପ ତ ଲକ୍ଷ ଲକ୍ଷ ବର୍ଷର ହୋଇପାରିବ ନାହିଁ, ପରମାତ୍ମା ମଧ୍ୟ ସର୍ବବ୍ୟାପୀ ହୋଇପାରିବେ ନାହିଁ। କହୁଛନ୍ତି ସିଏ ପ୍ରେରଣା ଦ୍ୱାରା ସବୁକିଛି କରୁଛନ୍ତି, କିନ୍ତୁ ନା, ପ୍ରେରଣା ଦ୍ୱାରା ସୃଷ୍ଟିକୁ ପାବନ କରିପାରିବେ ନାହିଁ। ଏଠାରେ ତ ବାବା ସମ୍ମୁଖରେ ବସି ବୁଝାଉଛନ୍ତି ଯେ କେବଳ ମୋତେ ମନେ ପକାଅ, ପ୍ରେରଣା ଶବ୍ଦ ସମ୍ପୂର୍ଣ୍ଣ ଭୁଲ। ଯଦିଓ କୁହାଯାଉଛି ଶଙ୍କରଙ୍କର ପ୍ରେରଣା ଦ୍ୱାରା ବୋମା ଆଦି ତିଆରି କରୁଛନ୍ତି, କିନ୍ତୁ ଏସବୁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ଏହି ଯଜ୍ଞରୁ ହିଁ ବିନାଶର ଜ୍ୱାଳା ବାହାରିଥିଲା। ବାସ୍ତବରେ କେହି ପ୍ରେରଣା ଦେଉନାହାନ୍ତି, ଏମାନେ ତ ବିନାଶ ପାଇଁ ନିମିତ୍ତ ହୋଇଛନ୍ତି। ଏହା ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ଶିବ ବାବାଙ୍କର ସାରା ପାର୍ଟ ରହିଛି, ତାଙ୍କ ପରେ ପୁଣି ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର ପାର୍ଟ ରହିଛି। ବ୍ରହ୍ମା ବ୍ରାହ୍ମଣମାନଙ୍କର ରଚନା କରିଥାନ୍ତି, ସେହିମାନେ ହିଁ ପୁଣି ବିଷ୍ଣୁପୁରୀର ମାଲିକ ହୋଇଥାନ୍ତି। ପୁଣି 84 ଜନ୍ମର ଚକ୍ର ଲଗାଇ ତୁମେ ଆସି ବର୍ତ୍ତମାନ ବ୍ରହ୍ମାବଂଶୀ ଅର୍ଥାତ୍ ବ୍ରାହ୍ମଣ ହୋଇଛ। ଲକ୍ଷ୍ମୀ ନାରାୟଣ ହିଁ ପୁନର୍ବାର ବ୍ରହ୍ମା ସରସ୍ୱତୀ ହୋଇଥାନ୍ତି। ଏକଥା ମଧ୍ୟ ବାବା ବୁଝାଇଛନ୍ତି, ଯେହେତୁ ବାବା ଏହି ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣ କରୁଛନ୍ତି, ତେଣୁ ବ୍ରହ୍ମାଙ୍କୁ ବଡ଼ ମମା ବା ମା କୁହାଯାଉଛି। ସିଏ ଅର୍ଥାତ୍ ଜଗଦମ୍ବା ପୁଣି ସେମାନଙ୍କର ପାଳନା କରିବା ପାଇଁ ନିମିତ୍ତ ହୋଇଛନ୍ତି। ଜ୍ଞାନର କଳସ ମାତାମାନଙ୍କୁ ଦିଆଯାଉଛି, ସବୁଠାରୁ ବଡ଼ ବୀଣା ସରସ୍ୱତୀଙ୍କୁ ଦେଇଛନ୍ତି, ସିଏ ସବୁଠାରୁ ତୀକ୍ଷ୍ଣ ବୁଦ୍ଧି ମଧ୍ୟ ଅଟନ୍ତି, ବାକି ବୀଣା ବା ବାଜା ଆଦି କିଛି ନାହିଁ। ସରସ୍ୱତୀଙ୍କର ଜ୍ଞାନର ମୁରଲୀ ବହୁତ ସୁନ୍ଦର ଥିଲା, ତାଙ୍କର ମହିମା ମଧ୍ୟ ଭଲ ଥିଲା। ଦେବୀମାନଙ୍କର ନାମ ତ ବହୁତ ଲେଖି ଦେଇଛନ୍ତି, ଦେବୀମାନଙ୍କର ପୂଜା ମଧ୍ୟ ବହୁତ ହେଉଛି। ତୁମେ ଏବେ ଜାଣୁଛ ଯେ ଆମେ ହିଁ ପୂଜ୍ୟ ହେଉଛୁ, ପୁଣି ପୂଜାରୀ ହୋଇ ନିଜର ହିଁ ପୂଜା କରିବୁ। ଏବେ ଆମେ ବ୍ରାହ୍ମଣ ହୋଇଛୁ, ପୁଣି ଆମେ ହିଁ ପୂଜ୍ୟ ଦେବୀ ଦେବତା ହେବୁ, ଯଥା ରାଜାରାଣୀ ତଥା ପ୍ରଜା। ଦେବୀମାନଙ୍କ ମଧ୍ୟରେ ଯେଉଁମାନେ କି ଉଚ୍ଚପଦ ପାଉଛନ୍ତି, ସେହିମାନଙ୍କର ମନ୍ଦିର ମଧ୍ୟ ବହୁତ ତିଆରି ହେଉଛି, ନାମ ବିଖ୍ୟାତ ମଧ୍ୟ ସେହିମାନଙ୍କର ବହୁତ ହେଉଛି, ଯେଉଁମାନେ ଭଲ ଭାବରେ ପାଠ ପଢ଼ୁଛନ୍ତି ଏବଂ ଅନ୍ୟମାନଙ୍କୁ ପଢ଼ାଉଛନ୍ତି। ତେବେ ବର୍ତ୍ତମାନ ତୁମେ ଜାଣୁଛ ଯେ ପୂଜ୍ୟ ଏବଂ ପୂଜାରୀ ଆମେ ହିଁ ହେଉଛୁ। ଶିବ ବାବା ତ ସର୍ବଦା ପୂଜ୍ୟ ଅଟନ୍ତି। ଯେଉଁମାନେ ସୂର୍ଯ୍ୟବଂଶୀ ଦେବୀ ଦେବତା ଥିଲେ, ସେହିମାନେ ହିଁ ପୂଜାରୀ ଭକ୍ତ ହେଉଛନ୍ତି। ବାବା ନିଜେ ହିଁ ପୂଜ୍ୟ ଏବଂ ନିଜେ ହିଁ ପୂଜାରୀର ସିଢ଼ି ବିଷୟରେ ବହୁତ ଭଲ ଭାବରେ ବୁଝାଉଛନ୍ତି। ବିନା ଚିତ୍ରରେ ମଧ୍ୟ ତୁମେ କାହାକୁ ବୁଝାଇ ପାରିବ? ଯେଉଁମାନେ ଏହିଠାରୁ ଶିକ୍ଷା ଗ୍ରହଣ କରିଯାଉଛନ୍ତି, ସେମାନଙ୍କ ବୁଦ୍ଧିରେ ସାରା ଜ୍ଞାନ ରହିଛି। 84 ଜନ୍ମର ସିଢ଼ି ଭାରତବାସୀ ହିଁ ଚଢ଼ୁଛନ୍ତି ଏବଂ ଓହ୍ଲାଉଛନ୍ତି, ସେହିମାନଙ୍କର ହିଁ 84 ଜନ୍ମ ହେଉଛି। ଆମେ ପୂଜ୍ୟ ଥିଲେ, ପୁଣି ଆମେ ପୂଜାରୀ ହୋଇଛେ। ହମ୍ ସୋ ସୋହମର ଅର୍ଥକୁ ମଧ୍ୟ ତୁମେମାନେ ଭଲ ଭାବରେ ବୁଝିଛ। ଆତ୍ମା କେବେ ପରମାତ୍ମା ହୋଇପାରିବ ନାହିଁ। ବାବା ହିଁ ହମସୋ ସୋହମର ଅର୍ଥକୁ ବୁଝାଇଛନ୍ତି। ହମସୋ ଦେବତା, ସୋ କ୍ଷତ୍ରିୟ, ସୋ ବୈଶ୍ୟ ହେଉଛି। ହମସୋର ଅନ୍ୟ କୌଣସି ଅର୍ଥ ହିଁ ନାହିଁ। ପୂଜ୍ୟ ଏବଂ ପୂଜାରୀ ମଧ୍ୟ ଭାରତବାସୀ ହିଁ ହେଉଛନ୍ତି। ଅନ୍ୟ ଧର୍ମରେ କେହି ପୂଜାରୀ ହୋଇନଥାନ୍ତି। ତୁମେମାନେ ହିଁ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ହେଉଛ। ତୁମକୁ ଜ୍ଞାନ କେତେ ଭଲ ଭାବରେ ମିଳିଯାଇଛି। ହମସୋ ଦେବୀ ଦେବତା ଥିଲେ। ହମ ଆତ୍ମା ନିର୍ବାଣ ଧାମର ନିବାସୀ ଅଟୁ। ଏହି ଚକ୍ର ଘୁରି ଚାଲିଛି। ଯେତେବେଳେ ଦୁଃଖ ସମ୍ମୁଖକୁ ଆସିଯାଉଛି, ସେତେବେଳେ ବାବାଙ୍କୁ ସମସ୍ତେ ମନେ ପକାଉଛନ୍ତି। ବାବା କହୁଛନ୍ତି, ମୋ ଦୁଃଖ ସମୟରେ ହିଁ ଆସି ସୃଷ୍ଟିକୁ ପରିବର୍ତ୍ତନ କରୁଛି। ଏପରି ନୁହେଁ କି ସମ୍ପୂର୍ଣ୍ଣ ନୂଆ ଦୁନିଆ ସର୍ଜନା କରୁଛି। ପୁରୁଣାକୁ ନୂଆ କରିବା ପାଇଁ ମୁଁ ଆସୁଛି। ବାବା ସଙ୍ଗମ ଯୁଗରେ ହିଁ ଆସୁଛନ୍ତି। ଏବେ ନୂଆ ଦୁନିଆ ତିଆରି ହେଉଛି, ପୁରୁଣା ସମାପ୍ତ ହେବାକୁ ଯାଉଛି। ଏସବୁ ହେଲା ବେହତର କଥା। ତୁମେମାନେ ପ୍ରସ୍ତୁତ ହୋଇଗଲେ ସାରା ରାଜଧାନୀ ମଧ୍ୟ ପ୍ରସ୍ତୁତ ହୋଇଯିବ। କଳ୍ପ କଳ୍ପ ଯେଉଁମାନେ ଯେଉଁ ପଦ ପାଇଛନ୍ତି, ସେହି ଅନୁସାରେ ହିଁ ପୁରୁଷାର୍ଥ କରି ଚାଲିଛନ୍ତି। ଏମିତି ବି ନୁହେଁ ଯେ ଡ୍ରାମାରେ ଯାହା ପୁରୁଷାର୍ଥ କରିଥିବି ତାହା ହିଁ ହେବ। ପ୍ରଥମେ ପୁରୁଷାର୍ଥ କରିବାକୁ ପଡ଼ିଥାଏ। ପୁଣି କୁହାଯାଏ, କଳ୍ପ ପୂର୍ବରୁ ମଧ୍ୟ ଏହିଭଳି ପୁରୁଷାର୍ଥ କରିଥିଲି। ସର୍ବଦା ପୁରୁଷାର୍ଥକୁ ବଡ଼ କୁହାଯାଉଛି। ପ୍ରାରବ୍ଧକୁ ଦେଖି ବସିଯିବା ଉଚିତ ନୁହେଁ। ପୁରୁଷାର୍ଥ ବିନା ପ୍ରାରବ୍ଧ ମିଳିପାରିବ ନାହିଁ। ପୁରୁଷାର୍ଥ ନ କଲେ ପାଣି ମଧ୍ୟ ପିଇପାରିବ ନାହିଁ। କର୍ମ ସନ୍ନ୍ୟାସ ଅକ୍ଷର ହିଁ ଭୁଲ ଅଟେ। ବାବା କହୁଛନ୍ତି, ଗୃହସ୍ଥ ବ୍ୟବହାରରେ ମଧ୍ୟ ରୁହ। ବାବା ସମସ୍ତଙ୍କୁ ତ ଏଠାରେ ଅର୍ଥାତ୍ ଆବୁରେ ରଖିବେ ନାହିଁ। ଶରଣାଗତି ଶବ୍ଦ ମଧ୍ୟ ଗାୟନ ରହିଛି। ଭଟ୍ଟି ଅର୍ଥାତ୍ ସାଂଗଠନିକ ୟୋଗ ହେବାର ଥିଲା, କାରଣ ସେମାନଙ୍କୁ ନିର୍ଯାତନା ଦିଆଯାଉଥିଲା। ତେଣୁ ବାବାଙ୍କ ପାଖରେ ଆସି ଶରଣ ନେଇଥିଲେ। ଶରଣ ତ ଦେବାକୁ ପଡ଼ିବ ନା। ଶରଣ ତ କେବଳ ପରମପିତା ପରମାତ୍ମାଙ୍କ ନିକଟରେ ନିଆଯାଇଥାଏ। ଗୁରୁ ଆଦିଙ୍କ ନିକଟରେ ଶରଣ ନିଆଯାଏ ନାହିଁ। ଯେତେବେଳେ ବହୁତ ଦୁଃଖ ଭୋଗିଥାନ୍ତି, ସେତେବେଳେ ଦୁଃଖରେ ବ୍ୟତିବ୍ୟସ୍ତ ହୋଇ ଆସି ଶରଣ ନେଇଥାନ୍ତି। ଗୁରୁମାନଙ୍କ ପାଖକୁ କେହି ବ୍ୟତିବ୍ୟସ୍ତ ହୋଇ ଯାଇନଥାନ୍ତି, ସେଠାକୁ ତ ଏମିତି ହିଁ ଯାଇଥାନ୍ତି। ତୁମେ ରାବଣ ଦ୍ୱାରା ବହୁତ ହଇରାଣ ହୋଇଛ। ଏବେ ରାମ ଅର୍ଥାତ୍ ବାବା ଆସିଛନ୍ତି ରାବଣଠାରୁ ମୁକ୍ତ କରିବା ପାଇଁ। ସିଏ ହିଁ ତୁମକୁ ଶରଣକୁ ନେଉଛନ୍ତି। ତୁମେମାନେ କହୁଛ, ବାବା ମୁଁ ଆପଣଙ୍କର ଅଟେ। ଗୃହସ୍ଥ ବ୍ୟବହାରରେ ରହି ମଧ୍ୟ ଶରଣ ଶିବ ବାବାଙ୍କ ନିକଟରେ ନେଇଛି। ବାବା ମୁଁ ଆପଣଙ୍କର ମତରେ ହିଁ ଚାଲିବି। ବାବା ଶ୍ରୀମତ ଦେଉଛନ୍ତି, ଗୃହସ୍ଥ ବ୍ୟବହାରରେ ରହି କେବଳ ମୋତେ ମନେ ପକାଅ ଏବଂ ଆଉ ସମସ୍ତଙ୍କର ସ୍ମୃତିକୁ ତ୍ୟାଗ କରିଦିଅ। ମୋତେ ସ୍ମରଣ କରିଲେ ହିଁ ବିକର୍ମ ବିନାଶ ହେବ। କେବଳ ଶରଣ ନେବାର କଥା ନାହିଁ, ସବୁକିଛି ଯୋଗ ଉପରେ ହିଁ ନିର୍ଭର କରୁଛି। ବାବାଙ୍କ ବିନା ଏହିଭଳି କେହି ବୁଝାଇ ପାରିବେ ନାହିଁ। ପିଲାମାନେ ବୁଝୁଛନ୍ତି, ବାବାଙ୍କ ପାଖରେ ଏତେ ଲକ୍ଷ ଲକ୍ଷ କେଉଁଠି ଆସି ରହିବେ। ପ୍ରଜା ମଧ୍ୟ ନିଜ ନିଜ ଘରେ ରହିଥାନ୍ତି। ରାଜାଙ୍କ ପାଖରେ କ'ଣ ସମସ୍ତେ ରହିଥାନ୍ତି କି। ତେବେ ତୁମକୁ କେବଳ ଗୋଟିଏ କଥା କୁହାଯାଉଛି ଯେ କେବଳ ଜଣଙ୍କୁ ହିଁ ମନେ ପକାଅ। ବାବା ମୋ ଆପଣଙ୍କର ଅଟେ। ଆପଣ ହିଁ ମୁହୂର୍ତ୍ତକ ମଧ୍ୟରେ ସଦ୍ଗତି ଦେବାବାଲା ଅଟନ୍ତି। ରାଜଯୋଗ ଶିଖାଇ ରାଜାଙ୍କର ରାଜା କରୁଛନ୍ତି। ରାଜଯୋଗ ଶିଖାଇ ରାଜାଙ୍କର ରାଜା କରୁଛନ୍ତି। ବାବା କହୁଛନ୍ତି, ଯେଉଁମାନେ କଳ୍ପ ପୂର୍ବରୁ ବାବାଙ୍କର ବର୍ଷା ନେଇଛନ୍ତି, ସେହିମାନେ ହିଁ ଆସି ନେବେ। ଶେଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଆସି ବାବାଙ୍କଠାରୁ ବର୍ଷା ନେବାର ଅଛି। ବର୍ତ୍ତମାନ ତୁମେ ପତିତ ହୋଇଥିବା କାରଣରୁ ନିଜକୁ ଦେବତା କହିପାରିବ ନାହିଁ। ବାବା ସବୁ କଥା ବୁଝାଉଛନ୍ତି। ବାବା କହୁଛନ୍ତି, ହେ ମୋର ନୟନ ପିତୁଳାମାନେ, ଯେତେବେଳେ ତୁମେମାନେ ସତ୍ୟଯୁଗକୁ ଆସୁଛ, ସେତେବେଳେ ତୁମେ 1:1 ଠାରୁ ରାଜତ୍ୱ ଆରମ୍ଭ କରୁଛ। ଅନ୍ୟ ଧର୍ମାବଲମ୍ବୀମାନଙ୍କର ତ ଯେତେବେଳେ ବହୁତ ବୃଦ୍ଧି ହେବ, ଲକ୍ଷ ଲକ୍ଷ ସଂଖ୍ୟାରେ ହୋଇଯିବେ, ସେତେବେଳେ ଯାଏ ରାଜତ୍ୱ ଆରମ୍ଭ କରିବେ। ତୁମକୁ ଲଢ଼େଇ ଆଦି କରିବାର ଆବଶ୍ୟକତା ନାହିଁ। ତୁମେମାନେ ଯୋଗବଳ ଦ୍ୱାରା ବାବାଙ୍କଠାରୁ ବର୍ଷା ପ୍ରାପ୍ତ କରୁଛ, ତେଣୁ ଚୁପ୍ ରହି କେବଳ ବାବାଙ୍କୁ ଏବଂ ବର୍ଷାକୁ ସ୍ମରଣ କର। ଶେଷ ସମୟରେ ତୁମେ ଚୁପ୍ ରହିବ ଏବଂ ଏହି ଚିତ୍ର ସବୁ କିଛି ବି କାମରେ ଆସିବ ନାହିଁ। ତୁମେ ହୁସିଆର ହୋଇଯିବ। ବାବା କହୁଛନ୍ତି, କେବଳ ମୋତେ ମନେ ପକାଅ, ତେବେ ବିକର୍ମ ବିନାଶ ହେବ। ଏବେ କର ନ କର ତୁମମାନଙ୍କର ଇଚ୍ଛା। କୌଣସି ଦେହଧାରୀର ନାମ ରୂପରେ ଫସିବାର ନାହିଁ। ବାବାଙ୍କୁ ସ୍ମରଣ କର, ତେବେ ଅନ୍ତମତି ସ୍ୱଗତି ଅର୍ଥାତ୍ ଅନ୍ତିମ ସ୍ମୃତି ଅନୁସାରେ ଗତି ହୋଇଯିବ। ତୁମେ ମୋ ପାଖକୁ ଆସିଯିବ। ଯେଉଁମାନେ ଫୁଲ୍ ପାସ୍ ହେବେ ସେହିମାନଙ୍କୁ ରାଜତ୍ୱ ମିଳିବ। ସବୁକିଛି ଯୋଗର ଯାତ୍ରା ଉପରେ ନିର୍ଭର କରୁଛି। ଆଗକୁ ଗଲେ ନୂଆ ନୂଆ ମାନେ ମଧ୍ୟ ବହୁତ ଆଗକୁ ଚାଲିଯିବେ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତାପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତାପିତା ବାପ ଦାଦାଙ୍କୁ ନମସ୍ତେ, 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 ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାରାଂଶ 1। କୌଣସି ଦେହଧାରୀର ନାମ ରୂପରେ ଆକର୍ଷିତ ହେବାର ନାହିଁ। ଏକମାତ୍ର ବାବାଙ୍କର ଶ୍ରୀମତରେ ଚାଲି ସଦ୍ଗତିକୁ ପ୍ରାପ୍ତ କରିବାକୁ ହେବ, ଚୁପ୍ ରହିବାକୁ ହେବ। 2। ଭବିଷ୍ୟତ 21 ଜନ୍ମ ପାଇଁ ଭଲ ଭାବରେ ପଢ଼ିବାକୁ ହେବ ଏବଂ ଅନ୍ୟମାନଙ୍କୁ ପଢ଼ାଇବାକୁ ହେବ। ନିଜେ ପଢ଼ିବା ସହିତ ଅନ୍ୟମାନଙ୍କୁ ପଢ଼ାଇବା ଦ୍ୱାରା ହିଁ ନାମ ବିଖ୍ୟାତ ହେବ। ବରଦାନ ମନମତ ପରମତକୁ ସମାପ୍ତ କରି ଶ୍ରୀମତ ଆଧାରରେ ପଦ୍ମର ରୋଜଗାର ଜମା କରୁଥିବା ପଦ୍ମା ପଦମ ଭାଗ୍ୟଶାଳୀ ଭବ। ଶ୍ରୀମତ ଅନୁସାରେ ଚାଲୁଥିବା ଆତ୍ମାମାନେ ଗୋଟିଏ ସଂକଳ୍ପ ମଧ୍ୟ ମନମତ ବା ପରମତ ଅନୁସାରେ କରିପାରିବେ ନାହିଁ। ତୁମର ସ୍ଥିତିର ଗତି ଯଦି କ୍ଷିପ୍ର ହେଉନାହିଁ, ତେବେ ନିଶ୍ଚିତ ଭାବରେ ଶ୍ରୀମତରେ କିଛି ନା କିଛି ମନମତ ବା ପରମତ ମିଶ୍ରଣ ହୋଇଛି। ମନମତ ଅର୍ଥାତ୍ ଅଳ୍ପଜ୍ଞ ଆତ୍ମାର ସଂସ୍କାର ଅନୁସାରେ ଯେଉଁ ସଂକଳ୍ପ ଉତ୍ପନ୍ନ ହୋଇଥାଏ ତାହା ସ୍ଥିତିକୁ ଟଳମଳ କରିଥାଏ। ସେଥିପାଇଁ ନିଜେ ଚେକ୍ କର ଏବଂ କରାଅ। ବିନା ଶ୍ରୀମତରେ ଗୋଟିଏ ପାଦ ବି ନ ପଡ଼ୁ, ତେବେ ଯାଇ ପଦ୍ମର ରୋଜଗାର ଜମା କରି ପଦ୍ମା ପଦ୍ମ ଭାଗ୍ୟଶାଳୀ ହୋଇପାରିବ। ସ୍ଲୋଗାନ ମନ ଭିତରେ ସମସ୍ତଙ୍କର କଲ୍ୟାଣର ଭାବନା କାୟମ ରହୁ, ଏହା ହିଁ ହେଉଛି ବିଶ୍ୱ କଲ୍ୟାଣକାରୀ ଆତ୍ମାର କର୍ତ୍ତବ୍ୟ। ଅବ୍ୟକ୍ତ ଇସାରା ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ପରିସ୍ଥିତି ଯେଉଁଭଳି ବି ହୋଇଥାଉ, କିନ୍ତୁ ନିଶ୍ଚୟ ବୁଦ୍ଧି ପିଲାମାନେ ସବୁ ପରିସ୍ଥିତିରେ ନିଜର ସ୍ୱସ୍ଥିତିର ଶକ୍ତି ଦ୍ୱାରା ସର୍ବଦା ନିଜକୁ ବିଜୟୀ ଅନୁଭବ କରିଥାନ୍ତି। ଚାହେଁ ଦୁନିଆର ଲୋକ ହୁଅନ୍ତୁ ବା ବ୍ରାହ୍ମଣ ପରିବାରର ସମ୍ବନ୍ଧ ସମ୍ପର୍କରେ ଥିବା ଆତ୍ମାମାନେ ଭାବନ୍ତୁ ବା କୁହନ୍ତୁ ଯେ ଇଏ ହାରିଗଲା, କିନ୍ତୁ ତାହା ପରାଜୟ ନୁହେଁ, ବିଜୟ ଅଟେ। ଯଦି କୌଣସି ବି ସେବାର ସଂଗଠନର ବା ପ୍ରକୃତିର ପରିସ୍ଥିତି ସ୍ୱସ୍ଥିତିକୁ ବା ନିଜର ଶ୍ରେଷ୍ଠ ସ୍ଥିତିକୁ ଟଳମଳ କରୁଛି, ତେବେ ଏହା ମଧ୍ୟ ବନ୍ଧନମୁକ୍ତ ସ୍ଥିତି ନୁହେଁ। ତେଣୁ ଏହିଭଳି ବନ୍ଧନଠାରୁ ମଧ୍ୟ ମୁକ୍ତ ହୁଅ। ଓମ୍ ଶାନ୍ତି।